आकाशवाणी संवाद पढ़ुछंति आदित्य नारायण दास। मुख्य संवाद, डिजिटल जुगरे उपलब्ध विस्तृत शिक्षा संबलर उपयुक्त विनियोग करिबा लागि शिक्षार्थीमानंकु राष्ट्रपतिंको आह्वान। सेमिकंडक्टर सह संपृक्त अग्रणी शिक्षानुष्ठानर सीईओ मानंक सहित गोल टेबल बैठक में प्रधानमंत्रीको आलोचना। भारत में व्यवसाय करिबाकु चाहुतबा जर्मन कंपानीगुडिक प्रति ध्यान दिया कहिले वैदेशिक मंत्री। उत्तर पूर्व बेसामरिक विमान चलाचल सम्मेलन तृतीय संस्करण आसंता काली ठारु आरंभ हेबो ईटानगर रे। एवं छत्तीसगढ़ सुकमा जिले में 9 महिलांक समेत 20 जन माओवादी कले आत्मसमर्पण। विस्तृत संवाद, डिजिटल जुगरे उपलब्ध विस्तृत शिक्षा संबलर उपयुक्त विनियोग करिबा लागि राष्ट्रपति द्रौपदी मुर्मू शिक्षार्थीमानंकु आह्वान देइछन्ति। आज तिरुभारूर स्थित तमिलनाडुर केन्द्रीय विश्वविद्यालयर समावर्तन उत्सवर उद्बोधन दे से एहा कहिछन्ति। राष्ट्रपति कहिछन्ति देशर शिक्षानुष्ठानगुडिकर निरंतर विकास लागि 4.0 को कार्यकारी करिबा लागि समस्त प्रस्तुति चूड़ान्त होइसारिछि। छात्रछात्रीमाने एहार सर्वाधिक सुजोग नेबा उपरे श्रीमती मुर्मू गुरुत्वारोप करिछन्ति। पूर्वतन राष्ट्रपति डॉ राधाकृष्णन को स्मरण करि से कहिछन्ति ज्ञान और सामग्रिक विकास लागि शिक्षा अत्यंत जरूरी। नूतन शिक्षानीति अनुसार छात्रछात्रीमाने नवसृजनता को आपणैबा सह समाजर अभिवृद्धि लागि कार्य करिबाकु राष्ट्रपति परामर्श दैछन्ति। एहि समावर्तन समारोह रे स्वर्ण पदक विजेतांक मध्यरु 2/3 छात्री थिबारु से सेमानंकु शुभेच्छा जणैछन्ति। एहि अवसर रे राष्ट्रपति 45 जणकु स्वर्ण पदक एवं 44 जणकु डॉक्टरेट डिग्री प्रदान करिछन्ति। सेमिकंडक्टर सह संपृक्त अग्रणी शिक्षानुष्ठानर मुख्य कार्यनिर्वाही सीईओ मानंक सहित प्रधानमंत्री नरेन्द्र मोदी आज एक गोल टेबुल बैठक में आलोचना करिछन्ति। नुआदिल्लीर जशभूमि ठारे चलिथिबा सेमिकन इंडिया 2025 रो आज द्वितीय दिन अवसर में श्री मोदी एही बैठक करिछन्ति। विश्वर प्रमुख सेमिकंडक्टर संस्थार सीईओ मानंक सहित प्रधानमंत्री देशरे सेमिकंडक्टर व्यवस्था और एहार अभिवृद्धि एवं विकास संपर्क में मुख्यतः आलोचना करिथिबार जणापड़िछि। तीनदिनिया एही सम्मेलनकु प्रधानमंत्री नरेन्द्र मोदी गतकाली उद्घाटन करिथिले। वैश्विक सेमिकंडक्टर श्रृंखला व्यवस्था रे भारतकु एक विश्वस्त भागीदारी भाबे गढ़ितळिबा उद्देश्यरे सेमिकन इंडिया 2025 आयोजन करा जायछि। सेमिकंडक्टर डिजाइन निर्माण प्रजुक्ति विकास दिगरे भारतकु एक हब रे परिणत करिबा लागि एही सम्मेलनी उल्लेखनीय पदक्षेप हेबो बोली कुहा जाउछि। वैदेशिक व्यापार मंत्री डॉक्टर एस जयशंकर तांकर जर्मन प्रतिपक्ष जोहान डेविड वाडेफुल्क सहित दुई देश मध्यरे थिबा सहयोग को अधिक सशक्त करिबा दिगरे फलप्रद आलोचना करिछन्ति। आज नुआदिल्ली रे अनुष्ठित एही बैठक रे उभय पक्ष राजनैतिक सहयोग सुरक्षा प्रतिरक्षा जलवायु परिवर्तन भविष्यत वैषयिक ज्ञानकौशल एवं जनसंपर्क आदि गुरुत्वपूर्ण प्रसंगे मत विनिमय करिछन्ति। एतद्व्यतीत भारत जर्मन सहित यूरोपीय संघर संपर्क प्रसंगे उभय आलोचना करिछन्ति। परे जर्मन प्रतिपक्षक सह एक मिलित सांबादिक सम्मेलन में उद्बोधन दे डॉक्टर जयशंकर कहिछन्ति उभय देश विभिन्न आंचलिक वैश्विक तथा विविध प्रसंग उपरे आलोचना करिछन्ति। आतंकवाद विरुद्ध भारतर लड़ई को जर्मन सम्मान प्रदर्शन कर डॉक्टर जयशंकर एहार उच्च प्रशंसा करिछन्ति। से कहिछन्ति आतंकवाद आक्रमण विपक्ष में निजक रक्षा करिबा लागि भारतर अधिकार को श्री वाडफल संपूर्ण समर्थन करिछन्ति। भारत जर्मन मध्यरे द्विपाक्षिक वाणिज्य कारोबार गत वर्ष 50 बिलियन यूरो स्पर्श करिछि बोली डॉक्टर जयशंकर कहिछन्ति। आगामी दिन में एही परिमाण को द्विगुणित करिबा लागि सामर्थ्य थिबा संपर्क रे तांको जर्मन प्रतिपक्ष संपूर्ण आशावादी बोली से कहिछन्ति। देशरे व्यवसाय करिबा प्रक्रिया को अधिक सरलीकरण करिबा दिगरे सरकारक प्रतिबद्धता को दोहराई भारतरे व्यवसाय करिबाकु चाहुंतिबा जर्मन कंपनीगुडिक प्रति स्वतंत्र दृष्टि दियाजिवो बोली डॉक्टर जयशंकर प्रतिश्रुति देइछन्ति। भारत जर्मन मध्यरे वैज्ञानिक सहयोगर 50 वर्ष पूर्ति उपरे आलोकपात करी वैदेशिक व्यापार मंत्री एही भागीदारी को अधिक सशक्त करिबा सहित दुई देशर शिल्पानुष्ठान अधिक निकटतर हेबा उपरे गुरुत्वारोप करिछन्ति। दुई देश मध्यरे महाकाश क्षेत्र सबुज हाइड्रोजन सबुज शक्ति और जैव ईंधन भली କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଉପରେ ଡକ୍ଟର ଜୟଶଙ୍କର ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ଜର୍ମାନ ବୈଦେଶିକ ମନ୍ତ୍ରୀ ଶ୍ରୀ ୱାଡଫୁଲ୍ ଭାରତକୁ ଏକ ଅଭିନବ ବୈଷୟିକ ଜ୍ଞାନକୌଶଳ ତଥା ଶକ୍ତିକେନ୍ଦ୍ର ଭାବେ ଅଭିହିତ କରିଛନ୍ତି। ଅର୍ଥନୀତି ସମେତ ବିଭିନ୍ନ କ୍ଷେତ୍ରରେ ସର୍ବବୃହତ୍ ଗଣତାନ୍ତ୍ରିକ ଦେଶ ଭାରତ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି। ଦୁଇ ଦେଶ ମଧ୍ୟରେ ଅର୍ଥନୀତି ସହଯୋଗକୁ ଅଧିକ ସମ୍ପ୍ରସାରିତ କରାଯିବା ଦ୍ୱାରା ଉଭୟ ଦେଶ ଏହାଦ୍ୱାରା ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି। ସନ୍ତାସବାଦ ବିରୁଦ୍ଧରେ ଭାରତ ନିଜର ରକ୍ଷା ଲାଗି ନେଉଥିବା ପ୍ରତିଟି ପଦକ୍ଷେପକୁ ଜର୍ମାନ ନିରନ୍ତର ଭାବେ ସମର୍ଥନ ଦେଇଆସୁଛି ବୋଲି ଶ୍ରୀ ୱାଡଫୁଲ୍ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରମ୍ ପୂଜା ଅବସରରେ ନାଗରିକମାନଙ୍କୁ ବିଶେଷକରି ଆଦିବାସୀ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ଅତୁଟ ପ୍ରେମର ପ୍ରତୀକ ଅଟେ। ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ଯେ ଏହି ପବିତ୍ର ପର୍ବ ସମସ୍ତଙ୍କ ପାଇଁ ଖୁସି, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ସହିତ ଦେଶବାସୀଙ୍କୁ ପରିବେଶ ସଂରକ୍ଷଣ ପ୍ରତି ପ୍ରେରଣା ଦେବ। ଉତ୍ତର ପୂର୍ବ ବେସାମରିକ ବିମାନ ଚଳାଚଳ ସମ୍ମିଳନୀର ତୃତୀୟ ସଂସ୍କରଣ ଆସନ୍ତାକାଲିଠାରୁ ଅରୁଣାଚଳ ପ୍ରଦେଶର ଇଟାନଗରରେ ଆରମ୍ଭ ହେବ। କେନ୍ଦ୍ର ବେସାମରିକ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ, କିଞ୍ଜାରାପୁ ଏବଂ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହଲ ଏଥିରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀମାନେ, ନୀତି ନିର୍ଦ୍ଧାରକ ଏବଂ ଏଥିସହିତ ସମ୍ପୃକ୍ତ ଅଗ୍ରଣୀ ଶିଳ୍ପ ସଂସ୍ଥାର ପ୍ରତିନିଧିମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ମୁଖ୍ୟତଃ ଆଞ୍ଚଳିକ ସଂଯୋଗୀକରଣ ଲାଗି ରଣନୀତି ନିର୍ଦ୍ଧାରଣ କରିବା ଏବଂ ସମ୍ପୃକ୍ତ ଅଞ୍ଚଳର ବେସାମରିକ ବିମାନ ଚଳାଚଳ କ୍ଷମତାକୁ ସଶକ୍ତ କରିବା ଉପରେ ଆଲୋଚନା କରାଯିବ। ଏହି ସମ୍ମିଳନୀ ଅରୁଣାଚଳ ପ୍ରଦେଶ ସରକାରଙ୍କ ସହାୟତାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଫିକି ସହଯୋଗରେ ଆୟୋଜିତ ହେଉଛି। ପୂର୍ବରୁ ଏହି ସମ୍ମିଳନୀର ଦୁଇଟି ସଂସ୍କରଣ ଆସାମ ଓ ମେଘାଳୟରେ ଅନୁଷ୍ଠିତ ହୋଇଥିଲା। ନୂଆଦିଲ୍ଲୀରେ ଆଜି ସ୍ଥାୟୀ ଜାତୀୟ ରାଜପଥ ବିକାଶ ପାଇଁ ଅଭିନବ ନୀତି ହସ୍ତକ୍ଷେପ ଉପରେ ଏକ ପରାମର୍ଶ କର୍ମଶାଳାରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଅଧ୍ୟକ୍ଷତା କରିଥିଲେ। ଏହି କର୍ମଶାଳାରେ ଦ୍ରୁତଗତିରେ ବୃଦ୍ଧି ପାଉଥିବା ସହରାଞ୍ଚଳରେ ଭିଡ଼ କମ୍ କରିବା ଉପରେ ବିଶେଷ ଧ୍ୟାନ ଦେଇ ବିଶ୍ୱସ୍ତରୀୟ, ସ୍ଥାୟୀ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପରିବହନ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହି କର୍ମଶାଳାରେ ରାଜ୍ୟ ମନ୍ତ୍ରୀ ଅଜୟ ଟାମ୍ଟା ଏବଂ ହର୍ଷ ମାଲହୋତ୍ରା, ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀ ଏବଂ ମ୍ୟୁନିସିପାଲ କମିଶନରମାନେ ଅଂଶଗ୍ରହଣ କରିଥିଲେ। ଛତିଶଗଡ଼ର ସୁକ୍ମା ଜିଲ୍ଲାରେ 9 ଜଣ ମହିଳାଙ୍କ ସମେତ 20 ଜଣ ମାଓବାଦୀ ଆଜି ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ମାଓବାଦୀଙ୍କ ଲାଗି ମୋଟ 23 ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଆଜି ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ବିଭିନ୍ନ ହିଂସାତ୍ମକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ ବୋଲି ସୁକ୍ମା ପୁଲିସ୍ ଅଧୀକ୍ଷକ କିରଣ ଚୌହାନ କହିଛନ୍ତି। ତେଲ ଏବଂ ଅନ୍ୟାନ୍ୟ ସାମଗ୍ରୀର ନିରନ୍ତର ଆମଦାନୀ ଉପରେ ଆମେରିକାର ଚାପ ଆଗରେ ଭାରତର ଦୃଢ଼ ଆଭିମୁଖ୍ୟକୁ ମସ୍କୋ ପ୍ରଶଂସା କରିଛି। ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍ ଇଣ୍ଡୋନେସିଆର ଏକ ସମ୍ବାଦ ସରବରାହ ସଂସ୍ଥା ସହିତ ସାକ୍ଷାତକାରରେ କହିଛନ୍ତି ଯେ ଭାରତର କାର୍ଯ୍ୟ ମୁକ୍ତ ବାଣିଜ୍ୟ ନୀତି ପ୍ରତି ଏହାର ପ୍ରତିବଦ୍ଧତାକୁ ପ୍ରତିଫଳନ କରେ। ଉତ୍ତର ପଶ୍ଚିମ ପାକିସ୍ତାନର ଖାଇବର ପଖତୁନ୍ଖ୍ୱା ପ୍ରଦେଶରେ ଆଜି ଅଜ୍ଞାତ ଆକ୍ରମଣକାରୀମାନେ ଏକ ଯାତ୍ରୀବାହୀ ଗାଡ଼ି ଉପରେ ଗୁଳି ଚଳାଇବା ଫଳରେ ଅତିକମ୍ରେ 6 ଜଣ ଲୋକଙ୍କର ପ୍ରାଣହାନୀ ଘଟିଛି। ଗାଡ଼ିଟି ଦାରାଦରରୁ ସଦା ଯାଉଥିବା ବେଳେ ଆଫଗାନିସ୍ତାନ ସୀମାନ୍ତବର୍ତ୍ତୀ ତଳକୁରମ୍ ଜିଲ୍ଲାର ମୋହରା ନିକଟରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ହଠାତ୍ ଆକ୍ରମଣ କରିଥିଲେ ବୋଲି ସ୍ଥାନୀୟ ପୁଲିସ୍ କହିଛି। ଆକ୍ରମଣ ପରେ ଆକ୍ରମଣକାରୀମାନେ ଖସି ପଳାଇବାରେ ସଫଳ ହୋଇଥିଲେ। ବିହାରର ରାଜଗିରିଠାରେ ଚାଲିଥିବା ଏସିଆ କପ୍ ପୁରୁଷ ହକି ପ୍ରତିଯୋଗିତାର ସୁପର ଫୋର୍ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ଆଉ ଅଳ୍ପ ସମୟ ପରେ ଆରମ୍ଭ ହେବାକୁ ଥିବା ଏହି ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚ୍ରେ ଭାରତ ଦକ୍ଷିଣ କୋରିଆକୁ ଭେଟିବ। ସନ୍ଧ୍ୟା 7:30ରେ ରାଜଗିରି ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଏହି ଷ୍ଟାଡିୟମ୍ରେ ସୁପର ଫୋର୍ର ପ୍ରଥମ ମ୍ୟାଚ୍ ଚୀନ୍ ଓ ମାଲେସିଆ ମଧ୍ୟରେ ବର୍ତ୍ତମାନ ଜାରି ରହିଛି। ସମ୍ବାଦ ପ୍ରସ୍ତୁତ ହେବା ସମୟରେ ଉଭୟ ଦଳ କେହି କାହାକୁ ଗୋଲ୍ ଦେଇନାହାନ୍ତି। ଏହି ଚାମ୍ପିୟନ୍ସିପ୍ରେ 5ମରୁ 8ମ ସ୍ଥାନରେ ସ୍ଥାନିତ ହେବା ଲାଗି ଆଜିଠାରୁ କ୍ଲାସିଫିକେସନ୍ ମ୍ୟାଚ୍ ଆରମ୍ଭ ହୋଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଡିଜିଟାଲ୍ ଯୁଗରେ ଉପଲବ୍ଧ ବିସ୍ତୃତ ଶିକ୍ଷା ସମ୍ବଳର ଉପଯୁକ୍ତ ବିନିଯୋଗ କରିବା ଲାଗି ଶିକ୍ଷାର୍ଥୀମାନଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ। ସେମିକଣ୍ଡକ୍ଟର ସହ ସମ୍ପୃକ୍ତ ଅଗ୍ରଣୀ ଶିକ୍ଷାନୁଷ୍ଠାନର ସିଇଓମାନଙ୍କ ସହିତ ଗୋଲ୍ଟେବୁଲ୍ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା। ଭାରତରେ ବ୍ୟବସାୟ କରିବାକୁ ଚାହୁଁଥିବା ଜର୍ମାନ କମ୍ପାନୀଗୁଡ଼ିକ ପ୍ରତି ଦିଆଯିବ ସ୍ୱତନ୍ତ୍ର ଧ୍ୟାନ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ଉତ୍ତର ପୂର୍ବ ବେସାମରିକ ବିମାନ ଚଳାଚଳ ସମ୍ମିଳନୀର ତୃତୀୟ ସଂସ୍କରଣ ଆସନ୍ତାକାଲିଠାରୁ ଆରମ୍ଭ ହେବ ଇଟାନଗରରେ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।